आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ 2025କୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ନେପାଳ ସେନାମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 2023-2026 ପର୍ଯ୍ୟନ୍ତ 1,60,00,000 ଏଲ୍ପିଜି ସଂଯୋଗ ଦିଆଯାଇଛି। ଲୋକସଭାରେ ଉତ୍ତର ରଖିଲେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହେଲା ନୂତନ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଏବଂ ପୁରୁଷ ଫୁଟବଲ ବିଶ୍ୱକପ୍ 2034 ଆୟୋଜନ କରିବ ସାଉଦି ଆରବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ଜାନୁଆରୀ 13 ଦିନ ଆରମ୍ଭ ହେଉଥିବା ମହାକୁମ୍ଭ 2025କୁ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଉଦ୍ଘାଟନ କରିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ 7,000 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ମହାକୁମ୍ଭ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଅଧୀନରେ ରେଳ ସଡ଼କ ତଥା 10 ନୂତନ ଫ୍ଲାଏଓଭର ସ୍ଥାୟୀ ନଦୀଘାଟ ନଦୀ ସମ୍ମୁଖ ରାସ୍ତା ପ୍ରଭୃତିର ଲୋକାର୍ପଣ କରିବେ। ପ୍ରୟାଗରାଜକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନର ସରଳ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଏହି ଭିତ୍ତିଭୂମିର ଉଦ୍ଘାଟନ କରିବେ। ଏହି ଅବସରରେ ମଧ୍ୟ ଶ୍ରୀ ମୋଦି ବିଭିନ୍ନ ମନ୍ଦିରର କରିଡର ଭରଦ୍ୱାଜ ଆଶ୍ରମ କରିଡର ଶ୍ରୀଙ୍ଗ ଭେରପୁର ଧାମ କରିଡର ଅକ୍ଷୟବଟ କରିଡର ହନୁମାନ ମନ୍ଦିର କରିଡରର ଲୋକାର୍ପଣ କରିବେ। ତ୍ରିବେଣୀ ସଙ୍ଗମଠାରେ ପ୍ରଧାନମନ୍ତ୍ରୀ 3 ଘଣ୍ଟା ରହି ଜଳ ଅର୍ପଣ କରିବା ସହ ଅକ୍ଷୟବଟ ଏବଂ ପ୍ରଭୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଗଙ୍ଗା ପୂଜନ ଏବଂ ଆରତୀ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସେ କୁମ୍ଭମେଳା ଅଞ୍ଚଳରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଜଳଜୀବନ ମିଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଯୋଜନା ବିଶେଷକରି ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ହାତ ପାହାନ୍ତରେ ସ୍ୱଚ୍ଛ ପାଣି ରହିଲେ ମହିଳାମାନେ ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇପାରିବେ। ନୂଆଦିଲ୍ଲୀରେ ନେପାଳ ସେନାମୁଖ୍ୟ ଜେନେରାଲ ଅଶୋକରାଜ ସିଗଦେଲ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏ ସାକ୍ଷାତକାର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ଦୁଇଜଣ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେପାଳ ସେନାବାହିନୀର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ନୀତିଦିନିଆ ସାମରିକ ଅଭ୍ୟାସ ଆଲୋଚନାଚକ୍ର ଏବଂ ସେମିନାରର ଆୟୋଜନ କରିବାକୁ ଏହି ବୈଠକରେ ଆଲୋଚନା ହୋଇଛି। ଏହାସହ ନେପାଳକୁ ପ୍ରତିରକ୍ଷା ସମ୍ପର୍କିତ ଅସ୍ତ୍ରଶସ୍ତ ଯୋଗାଇ ଦେବା ପାଇଁ ନେପାଳ ସେନାମୁଖ୍ୟ ଭାରତକୁ ଅନୁରୋଧ କରିଛନ୍ତି। ପଡ଼ୋଶୀ ଦେଶମାନେ ନେପାଳ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏହି ବୈଠକରେ ଦୋହରାଇଛନ୍ତି। ସରକାର କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 2023-24 ଆର୍ଥିକ ବର୍ଷରୁ 2025-26 ପର୍ଯ୍ୟନ୍ତ 1,60,00,000 ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି ଗୃହରେ ସୂଚନା ଦେଇ କହିଛନ୍ତି 25-26 ବର୍ଷରେ ଗ୍ୟାସ୍ ସଂଯୋଗୀକରଣ କ୍ଷେତ୍ରରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଚଳିତ ବର୍ଷ ଗତ ଜୁଲାଇ ମାସରେ ପୂର୍ଣ୍ଣ ହୋଇଛି। ସେ କହିଛନ୍ତି ସରକାରଙ୍କ ଉଦ୍ୟମ ଫଳରେ ଦେଶରେ ଏଲ୍ପିଜି ସଂଯୋଗୀକରଣ 2016 ଏପ୍ରିଲ୍ ମାସଠାରୁ 62% ବୃଦ୍ଧି ପାଇଛି। ମନ୍ତ୍ରୀ କହିଛନ୍ତି ଦେଶରେ ଥିବା ଗରିବ ମହିଳାମାନଙ୍କୁ ବିନା ଦେୟରେ ଏଲ୍ପିଜି ସଂଯୋଗୀକରଣ ଗତ 2016 ମେ ମାସଠାରୁ ଯୋଗାଇ ଦିଆଯିବା ଆରମ୍ଭ ହୋଇଥିଲା। ଶ୍ରୀ ଗୋପି କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପ୍ରଥମ ପର୍ଯ୍ୟାୟରେ 2019 ସେପ୍ଟେମ୍ବର ମାସରେ 8 କୋଟି ଏଲ୍ପିଜି ସଂଯୋଗ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଏଲ୍ପିଜି ରିଫିଲ୍ ବୁକିଂ କ୍ଷେତ୍ରରେ ଏସ୍ଏମ୍ଏସ୍ ଆର୍ବିଆର୍ଏସ୍ ହ୍ୱାଟ୍ସଆପ୍ କଲିଂ ଇ କମର୍ସ ପ୍ଲାଟଫର୍ମ ଆଦି ମାଧ୍ୟମରେ ସହଜ ଏବଂ ସରଳ କରାଯାଇଛି। ଏହି ସୁବିଧା ତୈଳ ମାର୍କେଟିଂ କମ୍ପାନୀ ଆପ୍ସ ଏବଂ ଓଏମ୍ସିଜ୍ ୱେବ୍ ପୋର୍ଟାଲ୍ରେ ମଧ୍ୟ ଉପଲବ୍ଧ ହେଉଛି। ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଭାରତ ନ୍ୟାୟପାଳିକା ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିକାଶ ପାଇଁ ଇକୋଟ୍ ମିଶନ୍ ମୋଡ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମେଘୱାଲ କହିଛନ୍ତି ସରକାରଙ୍କ ନ୍ୟାୟ ବିଭାଗ ସମ୍ପୃକ୍ତ ହାଇକୋର୍ଟ ମାଧ୍ୟମରେ ସୁପ୍ରିମ୍କୋର୍ଟର ଇ କମିଟି ସହ ସୁସମନ୍ୱୟ ରକ୍ଷା କରି ଇକୋଟ୍ ପ୍ରକଳ୍ପକୁ ବିକେନ୍ଦ୍ରୀକରଣ ଢଙ୍ଗରେ କାର୍ଯ୍ୟକାରୀ କରୁଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ 2011-2015 କାର୍ଯ୍ୟକାରୀ ହୋଇଥିଲା। ଏଥିରେ କମ୍ପ୍ୟୁଟର ହାର୍ଡୱେୟାର ସ୍ଥାପନ ଇଣ୍ଟରନେଟ୍ ସଂଯୋଗୀକରଣ ତଥା ଇକୋଟ୍ ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରିବା ପାଇଁ କମ୍ପ୍ୟୁଟରୀକରଣର ମୌଳିକ ଦିଗକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରକଳ୍ପ ପାଇଁ 935 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏଥିରେ 639 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଓ ଅଧୀନସ୍ଥ ଅଦାଲତର ସକ୍ଷମୀକରଣ ଏବଂ ବିଭିନ୍ନ ନାଗରିକ କେନ୍ଦ୍ର ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଇ ଏଥିରେ 1670 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ 1668 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର କହିଛନ୍ତି ସ୍କାର୍ଟ ସିଟି ମିଶନ ପ୍ରକଳ୍ପ ଅଧୀନରେ ଦେଶର 100ଟି ସ୍କାର୍ଟ ସିଟିରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଆଇସିସି ସ୍ଥାପନ କରାଯାଇଛି। ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ଏବଂ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ କହିଛନ୍ତି ଏଥିରେ 84,000 ସିସିଟିଭି ସର୍ଭିଲାନ୍ସ କ୍ୟାମେରା, 1,884 ଜରୁରୀକାଳୀନ କଲ୍ବକ୍ସ ଏବଂ 3,000 ଉର୍ଦ୍ଧ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ସ୍ଥାପନ କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି 1700 କିଲୋମିଟର ଉର୍ଦ୍ଧ ସ୍କାର୍ଟ ସଡ଼କ, 713 କିଲୋମିଟର ସାଇକେଲ ଟ୍ରାକ୍ ଏବଂ 17,000 ଜଳଯୋଗାଣ ବ୍ୟବସ୍ଥା ଏହି ସ୍କାର୍ଟ ସିଟି ମିଶନ ପ୍ରକଳ୍ପ ଅଧୀନରେ ବ୍ୟବସ୍ଥା କରାଯାଇଛି, ଯାହାକୁ ସୁପରଭାଇଜରିଂ କଣ୍ଟ୍ରୋଲ୍ ଆଣ୍ଡ ଡେଟା ଏକ୍ୟୁଜିସନ୍ ସିଷ୍ଟମ ଦ୍ୱାରା ଅନୁଧ୍ୟାନ କରାଯାଉଛି। ଶ୍ରୀ ସାହୁ କହିଛନ୍ତି 66ଟି ଉର୍ଦ୍ଧ ସହରରେ ବର୍ଜ୍ୟବସ୍ତୁ ପରିଚାଳନା ନୂତନ ଜ୍ଞାନକୌଶଳରେ କରାଯାଉଛି ଏବଂ 9,000 ଉର୍ଦ୍ଧ ଯାନଗୁଡ଼ିକରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରାଯାଇ ଯାନଗୁଡ଼ିକର ସ୍ୱୟଂ ଚିହ୍ନଟୀକରଣ କରାଯାଇପାରୁଛି। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ 5G ସେବା ଉପଲବ୍ଧ ହୋଇଛି ବୋଲି ସରକାର କହିଛନ୍ତି। ଚଳିତ ବର୍ଷ ଗତ ଅକ୍ଟୋବର 31 ସୁଦ୍ଧା ଦେଶରେ ଥିବା 783 ଜିଲ୍ଲା ମଧ୍ୟରୁ 779 ଜିଲ୍ଲାରେ ଏହି 5G ସେବା ଉପଲବ୍ଧ ହୋଇଛି। ରାଜ୍ୟସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଯୋଗାଯୋଗ ଏବଂ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାଣୀ ଚନ୍ଦ୍ରଶେଖର କହିଛନ୍ତି 2022 ଅକ୍ଟୋବରରୁ 5G ସେବା ଲୋକାର୍ପଣ ହେବା ପୂର୍ବରୁ ଦେଶରେ 460,000 5G ବେସ୍ ଟ୍ରାନ୍ସଫିଭର ଷ୍ଟେସନ ସ୍ଥାପନ କରାଯାଇଥିଲା। ସେ କହିଛନ୍ତି ମୋବାଇଲ୍ ସେବାକୁ ସହଜ ଏବଂ ସୁବିଧା କରିବା ପାଇଁ ସରକାର ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପଞ୍ଜାବର ଅମୃତସରର ଜମରୋର ଗ୍ରାମ ନିକଟରେ ବିଏସ୍ଏଫ୍ ଏବଂ ପଞ୍ଜାବ ପୁଲିସ୍ର ମିଳିତ ଚଢ଼ାଉରେ 2 ଜଣ ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ପ୍ରାୟ 37,000 ଟଙ୍କା ନିଶାଦ୍ରବ୍ୟ ଏବଂ ମୋବାଇଲ୍ ଫୋନ୍ ସହ 2 ଓଜନ ମେସିନ୍ ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ସେ 2 ଅଭିଯୁକ୍ତଙ୍କୁ ପଞ୍ଜାବ ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଓଡ଼ିଶାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତ ବ୍ୟାଡମିଣ୍ଟନ ସଂଘର ସଭାପତି ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇଛନ୍ତି। ଆଜିର ଏହି ଉଦ୍ଘାଟନୀ ଉତ୍ସବ ରାଜ୍ୟର କ୍ରୀଡ଼ା କ୍ଷେତ୍ରର ଯୁବ ପ୍ରତିଭାଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଆଗାମୀ ଦିନରେ ରାଜ୍ୟରୁ ଯେପରି ବହୁ ସଂଖ୍ୟକ ଖେଳାଳି ବ୍ୟାଡମିଣ୍ଟନରେ ଭାଗ ନେବେ ସେ ନେଇ ସରକାରଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି। ଦେଶରେ ବ୍ୟାଡମିଣ୍ଟନ ଖେଳର ବିକାଶ ପାଇଁ ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଜି କ୍ରୀଡ଼ା କ୍ଷେତ୍ରରେ ଶକ୍ତିକେନ୍ଦ୍ର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସାଉଦି ଆରବ 2034 ପୁରୁଷ ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଆନ୍ତର୍ଜାତିକ ଫୁଟବଲ ମହାସଂଘ ଘୋଷଣା କରିଛି। ଏଥିସହ ସ୍ପେନ୍, ପର୍ତ୍ତୁଗାଲ ଏବଂ ମୋରକୋ ମିଳିତ ଭାବେ 2030 ପ୍ରତିଯୋଗିତା ଆୟୋଜନ କରିବେ। ଗତକାଲି ଫିଫାର ବୈଠକରେ ଆୟୋଜକ ଦେଶଗୁଡ଼ିକ ଏହା ନିଶ୍ଚିତ କରିଛନ୍ତି। ଆଭାସୀ ଜରିଆରେ ଅନୁଷ୍ଠିତ ବୈଠକରେ ଫିଫାର ସମସ୍ତ 211 ସଦସ୍ୟ ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ବିଶ୍ୱକପ୍ର 100 ପୂର୍ତ୍ତି ଅବସରରେ 2030 ପ୍ରତିଯୋଗିତାରେ 3 ମ୍ୟାଚ୍ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ ଅନୁଷ୍ଠିତ ହେବ। ଉଭୟ ପ୍ରତିଯୋଗିତା ଏବଂ 2030 ଶତବାର୍ଷିକୀ ସମାରୋହ ଲାଗି ଅଲଗା ଅଲଗା ଭୋଟିଂ କରାଯାଇଥିଲା। ଏଥିରେ 2034 ପ୍ରତିଯୋଗିତା ପାଇଁ ସାଉଦି ଆରବକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ 2025 ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ନେପାଳ ସେନାମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 2023 2026 ପର୍ଯ୍ୟନ୍ତ 1,60,00,000 ଏଲ୍ପିଜି ସଂଯୋଗ ଦିଆଯାଇଛି। ଲୋକସଭାରେ ଉତ୍ତର ରଖିଲେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହେଲା ନୂତନ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଏବଂ ପୁରୁଷ ଫୁଟବଲ ବିଶ୍ୱକପ୍ 2034 ଆୟୋଜନ କରିବ ସାଉଦି ଆରବ। ସମ୍ବାଦ ଶେଷ ହେଲା।